ଆପଣଙ୍କର ଯୋଉ ନାମ ଆସୁଛି, ଆପଣଙ୍କର ଯୋଉ ଧାମ ଆସୁଛି, ଆପଣଙ୍କର ଯୋଉ ଲୀଳା ପରିକର ମାନେ ଆସୁଛନ୍ତି, ଏମାନେ ଜଗତକୁ ଆସିଲେ ମଧ୍ୟ ଏ ସାଧାରଣ ଜୀବ ଭଳି ନୁହନ୍ତି। କାହିଁକି ନା ଏଟା ଆପଣଙ୍କର ନିଜ ଚିତ୍ ଶକ୍ତି, ଏଟା ଆପଣଙ୍କର ଶକ୍ତି। ସେ ପ୍ରଥମେ ପ୍ରମାଣ କରିବେ ଯେ ନାମ ଏ ଜଗତକୁ ଆସିଲେ, ଭଗବାନଙ୍କର ଲୀଳା ଏ ଜଗତକୁ ଆସିଲେ, ଭଗବାନ ନିଜେ ତାଙ୍କର ପରିକର ମାନଙ୍କ ବହୁବାଦ ସବୁବେଳେ ଏମ୍ଫାସିସ୍ ଦିଅନ୍ତି। ଯେଉଁମାନେ କୃଷ୍ଣ ଚେତନା ଆନ୍ଦୋଳନରେ ରହିବେ ସେମାନେ ଗୋଟେ ଗୋଟେ ଲୟର ହେବା ଦରକାର। ପ୍ରଭୁପାଦ ଡାଇରେକ୍ଟ ଲୟର କଥା ହିଁ କହିଛନ୍ତି, ଓକିଲ ସମସ୍ତେ ଗୋଟେ ଗୋଟେ ହେବା ଦରକାର, ନଚେତ ଓକିଲ ନହେଲେ ଆଜିକାଲି ଯୋଉ ନାସ୍ତିକବାଦ ସଭ୍ୟତା ତାଙ୍କୁ ଡିଫିଟ୍ କରିପାରିବେନି। ପ୍ରଭୁପାଦ ସବୁ ସମୟରେ ଏମ୍ଫାସିସ୍ ଦେଇଛନ୍ତି କେତେ ଗୁଡ଼ିଏ ଜିନିଷକୁ ଆମକୁ ଖୁବ୍ ଜାଣିବାକୁ ପଡ଼ିବ, ଯାହାହେଲେ ଆମେ ଭଗବାନଙ୍କର ବାଣୀକୁ କିଛି କହିପାରିବା ତାହା ନିକଟରେ। ସେଥିପାଇଁ ସନ୍ଦିନୀ ଲାଦିନୀ ଶକ୍ତିର ଦୁଇଟି କାମ, ଆପଣମାନେ ଯେଉଁମାନେ ଚୈତନ୍ୟ ଚରିତାମୃତ ପଢ଼ିଥିବେ, ମୁଁ ଚୈତନ୍ୟ ଚରିତାମୃତର ପଦ କହୁଛି ବର୍ତ୍ତମାନ, କାରଣ ଏଇଟା ବୁଝିବା ପାଇଁ ଆପଣଙ୍କୁ ସୁବିଧା ହେବ। ଯେ ଲାଦିନୀ କରାଏ କୃଷ୍ଣ ଆନନ୍ଦ ଆସ୍ୱାଦନ, ଲାଦିନୀ କରାଏ କୃଷ୍ଣ ଆନନ୍ଦ ଆସ୍ୱାଦନ, ଲାଦିନୀର ଦ୍ୱାରେ କରେ ଭକ୍ତେର ପୋଷଣ, ଲାଦିନୀର ଦ୍ୱାର କରେ ଭକ୍ତେର ପୋଷଣ। ଲାଦିନୀ ଶକ୍ତିର ଦୁଇଟି କାମ, ଏ ଯୋଉ ଆନନ୍ଦ ସତ୍ ଚିତ୍ ଆନନ୍ଦ ଭଗବାନଙ୍କର ଯୋଉ ସ୍ୱରୂପ, ଏ ଆନନ୍ଦ ଶକ୍ତିର ବିସ୍ତାର ହେଉଛି ଲାଦିନୀ, ଆନନ୍ଦାଂଶେ ଲାଦିନୀ। ଏ ଲାଦିନୀ ଶକ୍ତି ଭଗବାନଙ୍କୁ ଆନନ୍ଦ ଦିଏ ଏବଂ ଭକ୍ତକୁ ଆନନ୍ଦ ଦିଏ। ଲାଦିନୀର ଦ୍ୱାରା କରେ ଭକ୍ତର ପୋଷଣ, ଆମେ ଯୋଉ ପୋଷଣ ହେଉଛେ ଭକ୍ତିର ଯୋଉ ପୋଷଣ, ଏ ଲାଦିନୀ ଶକ୍ତି। ଆପଣଙ୍କୁ ଏଇଟା କେମିତି ଆସେ ନା, ଏ ଯୋଉ ଶ୍ରବଣ ଆଦି ଶୁଦ୍ଧ ଚିତ୍ତେ କରଇ ଉଦୟ, ଏ ଶ୍ରବଣ କୀର୍ତ୍ତନ ଯେତେବେଳେ ଚାଲୁ ରହିବ, ହୃଦୟଟା ଯେତେବେଳେ ଆମର ଶୁଦ୍ଧ ହେବ, ଏ ଶୁଦ୍ଧ ସତ୍ତ୍ୱ ଲାଦିନୀ ଆମ ହୃଦୟରେ ଆବିର୍ଭାବ ହେବେ। ଏ ଭଗବାନଙ୍କର ଶକ୍ତି, ଏ ଆବିର୍ଭାବ ହେଲେ ଭକ୍ତି ଆସିବ। ଏବଂ ସମ୍ବିତ ଶକ୍ତିର କାର୍ଯ୍ୟ ହେଉଛି ଯୋଉ ଚିତ୍ ଚିତ୍ ଏରିଆ ସମ୍ବିତ, ସମ୍ବିତ ହେଉଛି ଜ୍ଞାନ। ଏଇ ଜ୍ଞାନ ଦ୍ୱାରା ଯେ କୃଷ୍ଣ ଭଗବତ୍ତା ଜ୍ଞାନ ସମ୍ବିତର ସାର, ଭଗବାନଙ୍କୁ ଜାଣିବା ପାଇଁ ଯେଉଁ ଜ୍ଞାନ ଦରକାର ସମ୍ବିତ ଜ୍ଞାନ, ଚିତ୍ ଅନୁସାରେ ଭଗବାନଙ୍କର ଯେଉଁ ସତ୍ତା ଭଗବତ ସତ୍ତାଟାକୁ ଅନୁଭବ କରିବା ପାଇଁ ଆମକୁ ସମ୍ବିତ ଜ୍ଞାନଟା ଦରକାର। ଏବଂ ବ୍ରହ୍ମ ଜ୍ଞାନ ଯେଉଁଗୁଡ଼ାକ ଅଛି, ସବୁ ବ୍ରହ୍ମ ଜ୍ଞାନ, ଏ ସମ୍ବିତର ସବୁ ବିସ୍ତାର, ଜ୍ଞାନୀମାନଙ୍କ ପାଇଁ ଭଗବାନ ବ୍ରହ୍ମ ଜ୍ଞାନ କରିଛନ୍ତି, ଏ ସମ୍ବିତର ବିସ୍ତାର, ସବୁ ଭଗବାନଙ୍କର ବିସ୍ତାର। ଏବଂ ଇଏ ଗଲେ ଆନନ୍ଦ ଗଲେ, ସତ୍ ଗଲେ, ଆଉ କ'ଣ ରହିଲେ ଚିତ୍। ଚିତାଂଶ ହେଉଛି ସନ୍ଦିନୀ, ସନ୍ଦିନୀର କାର୍ଯ୍ୟ ହେଉଛନ୍ତି ଯେ ଭଗବାନଙ୍କର ଯେତେ ଧାମ, ଭଗବାନଙ୍କର ଯେତେ ପରିକର, ଯେତେ ଲୀଳା, ସବୁକିଛି ହେଉଛି ସନ୍ଦିନୀ ଶକ୍ତିର କାର୍ଯ୍ୟ। ଗୃହ ଭଗବାନ ଯେତେବେଳେ ଟିକେ ଆସୁଛନ୍ତି, ବ୍ରହ୍ମାଣ୍ଡରେ ଲୀଳା କରୁଛନ୍ତି, ଏ ସବୁକିଛି ସନ୍ଦିନୀ ଶକ୍ତିର ବିସ୍ତାର। ଏ ତିନୋଟି ଶକ୍ତି ହରିଦାସ କହୁଛନ୍ତି, ପ୍ରଭୁ ଏ ତିନୋଟି ଶକ୍ତି ହେଉଛି ଆପଣଙ୍କର ଚିତ୍ ଶକ୍ତି। ଏବଂ ମାୟା ଶକ୍ତି ହେଉଛି କ'ଣ, ହେ ପ୍ରଭୁ ମାୟା ହେଉଛି ଏ ଅନନ୍ତ ବ୍ରହ୍ମାଣ୍ଡ, ମାୟା ଶକ୍ତି ଦ୍ୱାରା ଆପଣ କରୁଛନ୍ତି କାର୍ଯ୍ୟ, ଏ ବହିରଙ୍ଗା ଶକ୍ତି। ଏବଂ ତଟସ୍ଥ ଶକ୍ତିରେ ଜୀବ, ଜୀବ କ'ଣ କରୁଛି ନା, ହରିଦାସ କହୁଛନ୍ତି ପ୍ରଭୁ ଯେ ଜୀବର ଧର୍ମ ହେଉଛି ଚିତ୍ ଧର୍ମ ବଶତ ଜୀବ ସ୍ୱତନ୍ତ୍ର ସ୍ୱଭାବ ସ୍ୱତନ୍ତ୍ର ଗଠନ ସଂଖ୍ୟାଏ ଅନନ୍ତ ସୁଖ ତାର ପ୍ରୟୋଜନ। କେତେ ସୁନ୍ଦର କଥା କହୁଛନ୍ତି ହରିଦାସ, କହୁଛନ୍ତି ପ୍ରଭୁ ଜୀବ ସ୍ୱାଭାବିକ ଚିତ୍, ସେ ଆପଣଙ୍କର ଅଂଶ ହେତୁ, କିନ୍ତୁ ତାର କ'ଣ ଦରକାର ନା ସଂଖ୍ୟାଏ ଅନନ୍ତ, ସେ ଅନନ୍ତ ସଂଖ୍ୟାରେ ଜୀବ ଅଛନ୍ତି, କିନ୍ତୁ ସଂଖ୍ୟାଏ ଅନନ୍ତ ସୁଖ ତାର ପ୍ରୟୋଜନ। ତାର କେତେ ଦରକାର ଜୀବର ନା ଅନନ୍ତ ସୁଖ ଦରକାର। ଏଠି କହିବାର ତାତ୍ପର୍ଯ୍ୟ ଜୀବ କାହିଁକି ଭଗବାନଙ୍କୁ ଭୁଲିଲା, ଦୁଇ ପ୍ରକାର ଜୀବର କଥା କହୁଛନ୍ତି। ଏ ଜଗତରେ ଦୁଇ ପ୍ରକାର ଲୋକ ଅଛନ୍ତି, ଦୁଇ ପ୍ରକାର ଜୀବ ଅଛନ୍ତି, ଏ ଜଗତର ନାହିଁ, ଟୋଟାଲ ଜଗତ କଥା କୁହାଯାଇଛି। ଗୋଟିଏ ହେଉଛନ୍ତି ମୁକ୍ତ ଜୀବ, ଗୋଟିଏ ହେଉଛନ୍ତି ବଦ୍ଧ ଜୀବ। ବିଶେଷ ଭାବରେ ଯେଭଳି ଗୋଟେ ଗଭର୍ଣ୍ଣମେଣ୍ଟ ଚାଲୁଛି, ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ, ଆମର ଯେ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେ ଓଡ଼ିଶାର ସରକାର ବର୍ତ୍ତମାନ ତିନି ଭାଗ ଲୋକ ଗଭର୍ଣ୍ଣମେଣ୍ଟକୁ ସପୋର୍ଟ କରୁଛନ୍ତି ବୋଲି ଗଭର୍ଣ୍ଣମେଣ୍ଟ ଚାଲିଛି ନା ନାହିଁ, ତିନି ଭାଗ ଲୋକ ସପୋର୍ଟ କରୁଛନ୍ତି, ଗୋଟେ ପକ୍ଷ ଲୋକ ବିପରୀତ ବିପକ୍ଷ ଅଛନ୍ତି। ସେଭଳି ଟୋଟାଲ ଏ ଜଗତ ଭିତରେ, ଚିତ୍ ଜଗତ ଆଉ ଏ ଜଗତ ଭିତରେ ତିନି ଭାଗ ଅଛନ୍ତି ମୁକ୍ତ ଜୀବ, ଭଗବାନଙ୍କ ପାଖରେ ତିନି ଭାଗ ମୁକ୍ତ ଜୀବ ଅଛନ୍ତି, ଆମେ ଭାଗେ ବଦ୍ଧ ଜୀବ ଏଠି। କାରଣ ସବୁବେଳେ ଆଣ୍ଟି ପାର୍ଟି ଲୋକ ଗୋଟେ ଭାଗ, ରୁଲିଂ ପାର୍ଟି ହେଉଛି ତିନି ଭାଗ, ଏଇ ଜଗତରେ ନିୟମ ଦାନ, ଭଗବାନଙ୍କ ଜଗତରେ କାହିଁ ସେ ନିୟମ ନଥିବ। ତେଣୁ ମୁକ୍ତ ଜୀବ ତିନି ଭାଗ ଅଛନ୍ତି, ଭାଗ୍ୟ ହେଉଛନ୍ତି ବଦ୍ଧ ଜୀବ ଆମମାନେ। ତେଣୁ ମୁକ୍ତ ଜୀବର ଲକ୍ଷଣ କ'ଣ ନା ହରିଦାସ କହୁଛନ୍ତି ମହାପ୍ରଭୁଙ୍କୁ, ପ୍ରଭୁ ଜୀବ ଯେହେତୁ ସ୍ୱତନ୍ତ୍ରତାର ସୁଖଟା ଆବଶ୍ୟକ, ଏଇ ସୁଖ ପାଇଁ ଯିଏ କୃଷ୍ଣଙ୍କୁ ବରିଲା, ହରିଦାସ କହୁଛନ୍ତି ସେଇ ସୁଖ ହେତୁ ଯାରେ କୃଷ୍ଣରେ ବରିଲ, ସେଇ ସୁଖ ହେତୁ ଯାରେ କୃଷ୍ଣରେ କୃଷ୍ଣ ପାରି ସଦ ମୁକ୍ତ ରୂପେ ତେ ରହିଲ, କୃଷ୍ଣ ପାରି ସଦ ରୂପ ମୁକ୍ତ ତେ ରହିଲ, ଯାର ପୁନ ନିଜ ସୁଖ କରିଆ ଭାବନା, ଯାର ପୁନ ନିଜ ସୁଖ କରିଆ ପାର୍ଶ୍ୱସ୍ଥିତ ମାୟା ପ୍ରତି କରିଲ କାମନା, ପାର୍ଶ୍ୱସ୍ଥିତ ମାୟା ପ୍ରତି ସେଇ ସବ ନିତ୍ୟ କୃଷ୍ଣ ବହିର୍ମୁଖ ହୋଇଲା, ସେଇ ସବ ନିତ୍ୟ କୃଷ୍ଣ ବହିର୍ମୁଖ ହୋଇଲା, ଦେବୀ ଧାମେ ମାୟାକୃତ ଶରୀର ପାଇଲା, ଦେବୀ ଧାମେ ମାୟାକୃତ ଶରୀର ପାଇଲା। ଏ ବଦ୍ଧ ଜୀବ ଆଉ ମୁକ୍ତ ଜୀବ ବିଷୟରେ କହୁଛନ୍ତି ଯେ ଯେଉଁମାନେ ଜୀବର ଅନନ୍ତ ସୁଖ ଯେହେତୁ ପ୍ରୟୋଜନ, ତଟସ୍ଥା ଶକ୍ତିରେ ଜୀବ ରହିଛି ଭଗବାନ କୃଷ୍ଣଙ୍କର ଶକ୍ତି, ଯେଉଁମାନେ ଚାହିଁଲେ ସୁଖ ପାଇଁ ଭଗବାନ କୃଷ୍ଣଙ୍କୁ ବରିଲେ ପ୍ରଭୁ ବୋଲି, ସେମାନେ ନିତ୍ୟ ପାର୍ଶ୍ୱଦ ହେଇକି ରହିଲେ। କିନ୍ତୁ ଯେଉଁମାନେ ନିଜ ସୁଖ ପାଇଁ ପାଖରେ ଥିବା ବହିରଙ୍ଗା ଶକ୍ତି ମାୟାକୁ ଚାହିଁଲେ, ସେମାନଙ୍କୁ କ'ଣ ଦଶା ଦିଆଗଲା ନା ସେଇ ସବୁ ନିତ୍ୟ କୃଷ୍ଣ ବହିର୍ମୁଖ ହୋଇଲ, ଦେବୀ ଧାମେ ମାୟାକୃତ ଶରୀର ପାଇଲ। ଏ ଧାମ କାହା ଧାମ କୁହାଯାଏ? ଦେବୀ ଧାମ। ଦେବୀ ମାନେ ଦୁର୍ଗା ଦେବୀ ହେଉଛନ୍ତି ଏ ଜେଲ୍ର ସୁପରିଟେଣ୍ଡ, ଆମେ ଭୌତିକ ଜଗତର ସେ ସୁପରିଟେଣ୍ଡ, ଜେଲ୍ ସୁପରିଟେଣ୍ଡ। ସେ ଯେତେବେଳେ ଚାବି ଖୋଲିବେ, ଅର୍ଡର ଦେବେ, ଆମେ ଯାଇକି ବାହାରିବା। ସେଥିପାଇଁ ଦୁର୍ଗା ପୂଜା କରାଯାଏ, ମାନେ ମା ଆମକୁ ଏଠି ଛୁଟି ଦେ, ଏଇଥିପାଇଁ ଦୁର୍ଗା ପୂଜା କରାଯାଏ। ଦୁର୍ଗା ପୂଜା କରାଯାଏ ନା ମା ଆମକୁ ଧନ ସମ୍ପତ୍ତି ଆହୁରି ଜେଲ୍ ଭିତରେ ଢୁକେଇକି ରଖ, ଏଥିପାଇଁ କରାଯାଏ ନା ଦୁର୍ଗା ଦେବୀଙ୍କୁ ଏଇଥିପାଇଁ ପୂଜା କରାଯାଏ। ଦୁର୍ଗା ଦେବୀ ହେଉଛନ୍ତି ଏ ଜଗତର ତାଙ୍କର ଧାମ, ସେ ହେଉଛନ୍ତି ସୁପରିଟେଣ୍ଡ। ସେ କହୁଛନ୍ତି ଯେଉଁମାନେ ଏଇ ମାୟା ପ୍ରତି ଆକୃଷ୍ଟ ହେଲେ, କୃଷ୍ଣଙ୍କୁ ନ ବରିଲେ, ସେମାନଙ୍କୁ ଏଇ ମାୟାକୃତ ସ୍ୱର ଦିଆଗଲା। ଏଇ ଲିଙ୍ଗ ସ୍ୱରରେ ରହି ସେମାନେ କ'ଣ କଲେ? ପାପ ପୁଣ୍ୟ ଚକ୍ରରେ ବହୁ ଜୀବର ବହୁତ ଜ୍ୱନିରେ ଭ୍ରମଣ କଲେ। ବର୍ତ୍ତମାନ ମାୟାବଦ୍ଧ ଜୀବ ଆଉ ନିତ୍ୟମୁକ୍ତ ଜୀବ କଥା କହିସାରିଲେ, କିନ୍ତୁ ହରିଦାସ କହୁଛନ୍ତି ପ୍ରଭୁ ଆପଣ କିନ୍ତୁ ହରିଦାସ ପ୍ରଶ୍ନ କରି ମହାପ୍ରଭୁ ପ୍ରଶ୍ନ କରିପାରନ୍ତି, ଏ ହରିଦାସ କହୁଛନ୍ତି ପ୍ରଭୁ ଆପଣ କିନ୍ତୁ ମଙ୍ଗଳାକାଙ୍କୀ ବନ୍ଧୁ, ଯେହେତୁ ଏଇ ଯେଉଁମାନେ ନିତ୍ୟ ବଦ୍ଧ ହେଇକି ରହିଲେ, ମାୟାକୃତ ସ୍ୱର ପାଇଁ ଦେବୀଧାମ ରହିଲେ, ତାଙ୍କ ପାଇଁ ବି ମଙ୍ଗଳ କରିଛନ୍ତି। ହରିଦାସ କେତେ ମାନେ ସୁନ୍ଦର ପ୍ରବଚନ ଦେଉଛନ୍ତି ଦେଖନ୍ତୁ, ଯେ ନାମ ହେଉଛନ୍ତି କଳିଯୁଗରେ ସାର, ଏଇଟାକୁ ପ୍ରମାଣ କରିବା ପାଇଁ ବର୍ତ୍ତମାନ ସବୁ ପ୍ରମାଣକୁ କାଟି କାଟି ଗଲେ, ସବୁ ବର୍ତ୍ତମାନ ଦେଖିବେ ପ୍ରମାଣ କରିଦେବେ କଳିଯୁଗରେ କିଭଳି କର୍ମକାଣ୍ଡ ମାର୍ଗ ନାହିଁ, ଜ୍ଞାନକାଣ୍ଡ ମାର୍ଗ ନାହିଁ, କେବଳ ନାମ କରିବାକୁ ପଡ଼ିବ। ବର୍ତ୍ତମାନ ହରିଦାସ ପ୍ରମାଣ କରିବେ, କହୁଛନ୍ତି ପ୍ରଭୁ ଆପଣ ଏତେ ଦୟାମୟ, ଯେଉଁମାନେ ଦେବୀଧାମରେ ରହିଲେ ତାଙ୍କ ପାଇଁ ବି ଆପଣ ବ୍ୟବସ୍ଥା କଲେ। କାରଣ ସାଧାରଣତଃ ଏମାନେ ତିନି ପ୍ରକାର ଜୀବ, ପୁଣି ଦେବୀଧାମରେ ଯେଉଁମାନେ ରହୁଛନ୍ତି ଏମାନେ ତିନି ପ୍ରକାର ଜୀବ, ତା ଭିତରୁ କିଛି ଲୋକ କର୍ମୀ, କର୍ମକୁ ଅନୁସରଣ କଲେ, ତେଣୁ ଏମାନଙ୍କ ପାଇଁ ଆପଣ କ'ଣ ବିଧାନ କରିଛନ୍ତି, କ'ଣ ମଙ୍ଗଳ ବିଧାନ କରିଛନ୍ତି, ଏମାନେ କେମିତି ମୁକ୍ତ ପାଇବେ ଶରୀରରୁ, ତାର ଉପାୟ ହରିଦାସ କହୁଛନ୍ତି ପ୍ରଭୁ ଆପଣ ଏଇ କର୍ମୀମାନଙ୍କ ପାଇଁ ବହୁତ ସୁନ୍ଦର ଉପାୟ କରିଛନ୍ତି ନା କ'ଣ? କର୍ମୀ ବର୍ଣ୍ଣାଶ୍ରମେ ଥାକି ସାଧୁ ସଙ୍ଗ କରି, କର୍ମୀ ବର୍ଣ୍ଣାଶ୍ରମେ ଥାକି ସାଧୁ ସଙ୍ଗ, କର୍ମ ମାଝେ ଭକ୍ତି କରେ ଗୌଣ ପଥ ଧରି, କର୍ମ ମାଝେ ଭକ୍ତି କରେ ଗୌଣ ପଥ ଧରି। ଭକ୍ତିର ଦୁଇଟି ପଥ, ଗୋଟିଏ ହେଉଛି ମୁଖ୍ୟ ପଥ, ଗୋଟିଏ ହେଉଛି ଗୌଣ ପଥ। ଯେଉଁମାନେ ବଦ୍ଧଜୀବ ରହିଲେ ତା ଭିତରେ କର୍ମୀ କିଛି ରହିଲେ, କିଛି ଜ୍ଞାନୀ ରହିଲେ। ଏଇ କର୍ମୀମାନଙ୍କ ପାଇଁ ଉଦ୍ଧାର ପାଇଁ ଭଗବାନ କ'ଣ କରିଛନ୍ତି ନା, ଭକ୍ତିର ଗୌଣ ପଥକୁ ରଖିଛନ୍ତି। ଗୌଣ ପଥ ମାନେ ବର୍ଣ୍ଣ ଆଶ୍ରମ, ଯିଏ ଯେଉଁ ସ୍ଥାନରେ ଅଛି, ଯିଏ ଯେଉଁ ବର୍ଣ୍ଣରେ ଅଛି, ଯିଏ ଯେଉଁ ଆଶ୍ରମରେ ଅଛି, ସେ ଆଶ୍ରମରେ ରହି ସେ କ'ଣ କରିବ ନା ସାଧୁସଙ୍ଗ କରିବ। କର୍ମାର୍ପଣାକୁ କୁହାଯାଏ, ଯାହା କିଛି କରୁଛି କୃଷ୍ଣଙ୍କୁ ସମର୍ପଣ କରିବ, ଏଇଟା ହିଁ କରିବ ଯାହା। ସେଥିପାଇଁ ଗୀତାରେ କର୍ମାର୍ପଣ ଶ୍ଳୋକ କ'ଣ କିଏ କହିପାରିବେ? ଗୀତାରେ କର୍ମାର୍ପଣ କଥା ଭଗବାନ କହିଛନ୍ତି, ଯତ୍ କରୋସି ଯତ୍ ଉଷ୍ଣାସି ଯତ୍ ଜୀବୋସି ଯଦାତି ଯତ୍ ଯତ୍ ତପସ୍ୟସି କନ୍ତେ ତତ୍ କରୋସି ମଦର୍ପଣ। ଏ କର୍ମାର୍ପଣ ଶ୍ଳୋକ, ଇଏ ହେଉଛି ଯେଉଁମାନେ ଭକ୍ତିର ଅତି ଉତ୍ତର ଉନ୍ନତ ଅଧିକାରୀକୁ ଯାଇନାହାନ୍ତି ସେମାନେ ପ୍ରଥମେ ଏଇଟା କରିବା ଦରକାର। ଏ ବର୍ଣ୍ଣାଶ୍ରମ ଧର୍ମର ନିୟମ, ଯାହା କରିଛ, ଯାହା ଖାଉଛ, ଯାହା ଦାନ କରିବା ପାଇଁ ଇଚ୍ଛା କରୁଛ, ଅର୍ଜୁନ ତୁମେ ମୋତେ ହିଁ ସମର୍ପଣ କର। ଆମେ ଭଗବାନଙ୍କ ସୁଖ ପାଇଁ କିଛି କରିପାରିବାନି, ଏମିତି ତ୍ୟାଗ କରିପାରିବାନି। ଯଶୋଦା ମା ଏତେ କଷ୍ଟ କରି ମାଖନ ତିଆରି କରୁଥିଲେ, ଆମେ ତ ଭଗବାନଙ୍କ ପାଇଁ ସେ ଖୁସିରେ ତାହା କରିପାରିବାନି। ବରଂ ପାପ ଭକ୍ଷଣ ନ କରିବା ଦରକାର। ଇଚ୍ଛା ହେଉଛି ପନିର ସବ୍ଜି ଖାଇବା ପାଇଁ, ଠିକ ଅଛି ପନିର ସବ୍ଜି ବନା, ଭଗବାନଙ୍କୁ ଦିଅ। ଭଗବାନ କହୁଛନ୍ତି କମ୍ ସେ କମ୍ ବନେଇକି ମୋତେ ଟିକେ ଦେଖା ହେଲେ ଅର୍ପଣ କର। ଇଏ ଗୌଣ ପଥ। ଏବଂ ଏ ଯାହା ତୁମର କରୁଛ, ଯାହା ଦାନ କରୁଛ, ଯାହା ଭକ୍ଷଣ କରୁଛ, ମୋତେ ଅର୍ପଣ କର। ଏଇ ଅର୍ପଣ କରିବା ଦ୍ୱାରା ତୁମର କ'ଣ ଲାଭ ହେବ ନା, ଏଇ ବର୍ଣ୍ଣାଶ୍ରମ ଧର୍ମ ଭିତରେ ଯେତେବେଳେ ସାଧୁ ସଙ୍ଗକୁ ଆମେ ଯିବା, ଏଥିରେ ହୃଦୟଟା ଶୋଧନ ହେବ। ଏଇ କର୍ମାର୍ପଣଟା ଆମର ବାସ୍ତବିକ କର୍ମାର୍ପଣ ହେବ। କାରଣ କର୍ମାର୍ପଣଟା ସଠିକ କାହିଁକି ହେଇପାରେ ନା, ବିଷୟ ଭୋଗ ଲାଳସାଟା ପ୍ରଚୁର ରହେ, କର୍ମାର୍ପଣ କରିହୁଏ ନା। ଯେଭଳି ଆପଣ ରୋଷେଇ କରିଥିବେ, ଗୋଟେ ମୁଁ ଆପଣଙ୍କୁ ପ୍ରାକ୍ଟିକାଲ ଏକ୍ସାମ୍ପଲ୍ ଦେଉଛି, ଟିକେ ଭୋଗ ଲାଗିବା ଡେରି ହେଇଗଲାଣି, ମୋର ଖାଇବା ଡେରି ହେଇଗଲାଣି, ପନିରଟା ଆସିନି ଡେରି ହେଇନି, ଠିକ ଅଛି ଆଳୁ ଆଳୁଟା ଲଗେଇଦିଅ, ପନିରଟାକୁ ପରେ ଠାକୁରଙ୍କ ଥରେ ଲଗେଇଦେବା, ଶୀଘ୍ର ଶୀଘ୍ର ଏଇଟା କରିଦିଅ, ପନିରଟାକୁ ପରେ ଲଗେଇଦେବା, ନହେଲେ ଆମର ଟାଇମ୍ ହେଲାଣି ଆମେ ଖାଇବା। ଆମର ଖାଇବାଟା ହେଉଛି ମୁଖ୍ୟ, ପନିରଟା ଭୋଗ ଲଗେଇବା ହେଉଛି ଗୌଣ, ସବୁକିଛି ଜିନିଷ ଆମେ ଗୌଣ ପଥରେ ବର୍ତ୍ତମାନ ଭଗବାନ ଠିକ ଅଛି। ଯେଉଁମାନେ କର୍ମୀ ଚାହୁଁଛନ୍ତି ଭୋଗ କରିବା ପାଇଁ, ତାଙ୍କ ପାଇଁ ଗୌଣ ପଥ ଦେଲେ, ଏବଂ ସେମାନେ କିଭଳି ଉଦ୍ଧାର ପାଇବେ ଏ କର୍ମକାଣ୍ଡରେ, ଏଇଟା ହେଉଛି ଗୌଣ ଭକ୍ତି ପଥ, ଯେ ସେମାନେ ସାଧୁସଙ୍ଗ କରିବେ। ସାଧୁସଙ୍ଗ କରିବା ଦ୍ୱାରା ଯେଉଁ କର୍ମାର୍ପଣ କରୁଛନ୍ତି, ଧୀରେ 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 କୃଷ୍ଣଙ୍କ ପ୍ରତି ତାଙ୍କର ପ୍ରୀତି ବଢ଼ିବ, ଧୀରେ ଧୀରେ କୃଷ୍ଣଙ୍କ ପ୍ରତି। ଆଜି ଗୋଟିଏ ଏକାଦଶୀ ଦିନ ଆଣି ଫୁଲମାଳା ଦେଉଥିଲେ, କାହିଁକି ନା ଏକାଦଶୀ ଦିନ ଫୁଲମାଳା ଦେଲେ ବେଶୀ ଫଳ ମିଳିବ, କିନ୍ତୁ ଏଇ ଫୁଲମାଳା ଦେଉ ଦେଉ ତାଙ୍କର ଇଚ୍ଛା ଆସୁନା, ଆମେ ପ୍ରତିଦିନ ଗୋଟେ ଫୁଲମାଳା ଦେବି। ଏକାଦଶୀ ଦିନ ଆଣି କଦଳୀଟିଏ ଭୋଗ କରୁଥିଲେ, କିନ୍ତୁ ଇଚ୍ଛା ହେବ, ଠିକ ଅଛି ପ୍ରତିଦିନ ଗୋଟେ କଦଳୀ ଭୋଗ କରିବି। ଏଇ ସାଧୁ ସଙ୍ଗରେ ବସିବେ, ଶୁଣିବେ, କଥା ଶୁଣିବେ, ସ୍ୱାଭାବିକ ତାଙ୍କର ହୃଦୟଟା ଶୁଦ୍ଧ ହେବ। ବଡ଼ ସୁନ୍ଦର କଥା ହିଁ କହୁଛନ୍ତି, ତାର କୃତ କର୍ମ ସ୍ରବ ହୃଦୟ ସୁଧିଆ ତିରହିତ ଶ୍ରଦ୍ଧା ବୀଜ ସ୍ଥାନ ଦିଆ। ପ୍ରଭୁ ଆପଣ କ'ଣ କରନ୍ତି, ଏ ସାଧୁସଙ୍ଗ କରିବା ଭିତରେ ତାର ହୃଦୟଟା ଧୀରେ ଧୀରେ ଶୋଧ ନେଇଯାଏ, ତାର ଶ୍ରଦ୍ଧାର ବୀଜଟା ଉତ୍ପନ୍ନ ହୁଏ। ଏ କର୍ମକାଣ୍ଡ କର୍ମୀ ଲୋକମାନଙ୍କ ପାଇଁ, ଆଚ୍ଛା ଜ୍ଞାନୀ ଲୋକମାନଙ୍କ ପାଇଁ କ'ଣ? ହରିଦାସ କହୁଛନ୍ତି, ପ୍ରଭୁ ଜ୍ଞାନୀ ଲୋକ ପାଇଁ ବି ଆପଣ ବ୍ୟବସ୍ଥା କରିଛନ୍ତି। କ'ଣ ବ୍ୟବସ୍ଥା କରିଛନ୍ତି ନା, ଜ୍ଞାନୀ ଲୋକ ସଂସାରଟାକୁ କଷ୍ଟ ବୋଲି ମନେ କରେ, ସେ ଚାହେଁ ଏ ଜଗତରେ ହେଉଛି ବହୁତ କଷ୍ଟ, ମୁଁ ଏଠି ରହିବି ନା, ମୁଁ ବ୍ରହ୍ମ ପାଖକୁ ପଳେଇଯିବି। ତେଣୁ ଆପଣ ତା ପାଇଁ ଜ୍ଞାନୀ ପାଇଁ ବ୍ରହ୍ମ ଜ୍ଞାନ ବି ତିଆରି କରିଛନ୍ତି। ଭଗବାନ ବନ୍ଧୁ କେମିତି ହେଲେ, ଯେମିତି ଗୋଟିଏ ବାପାର ତିନିଟା ପୁଅ ଅଛନ୍ତି, କିଏ ପପିନ୍ସ ଖାଉଛି, କିଏ କୁକିଜ୍ ଖାଉଛି, କିଏ ଆଉ କ'ଣ ଚକୋଲେଟ୍ ଖାଉଛି, ବାପା ତିନିଟା ଜିନିଷ ଆଣି ତିନିଟା ବକେଟ୍ ଇଏ ପକେଟ୍ରେ ରଖୁଛି, କାରଣ ଯେଉଁ ପୁଅ ଯାହା ଚାହୁଁ ତାକୁ ତା ଦେବ। ଭଗବାନ ବନ୍ଧୁ ଆମର ନା, ସେ ସମସ୍ତଙ୍କ ବ୍ୟବସ୍ଥା କରି ରଖିଛନ୍ତି। ତେଣୁ ଜ୍ଞାନୀ ପାଇଁ ବ୍ରହ୍ମଜ୍ଞାନୀ ଭଗବାନ ତିଆରି କରିଛନ୍ତି। କିନ୍ତୁ ଗୌଣ ଭକ୍ତିର ଗୌଣ ପଥ କିଭଳି, ଏ ବ୍ରହ୍ମଜ୍ଞାନଟା ଲାଭ କରିବାକୁ ତାକୁ ସାଧୁସଙ୍ଗ କରିବାକୁ ପଡ଼ିବ, କାରଣ ଜ୍ଞାନ ଚର୍ଚ୍ଚାଟା ଏକୁଟିଆ ହେଇପାରିବନି, ସାଧୁ ସଙ୍ଗରେ ଜ୍ଞାନ ଚର୍ଚ୍ଚା ହେବ ନା। ଏ ସାଧୁ ସଙ୍ଗରେ ଯେତେବେଳେ ଜ୍ଞାନ ଚର୍ଚ୍ଚା କରିବେ, କିନ୍ତୁ ଜ୍ଞାନର ଅନ୍ତିମ ଫଳ, ଜ୍ଞାନଟା ଯେହେତୁ ଶୁଷ୍କ ବସ୍ତୁ, ସେଥିରେ ସାଧୁ ସଙ୍ଗକୁ କରିକରି ଶେଷ ସିଦ୍ଧାନ୍ତରେ ପହଞ୍ଚିବେ, ଏ ଜ୍ଞାନର ମୂଲ୍ୟ କିଛି ନାହିଁ, ଭକ୍ତି ହେଉଛି ଶ୍ରେଷ୍ଠ ଜିନିଷ। ତେଣୁ ସେଥିପାଇଁ ସେ କହୁଛନ୍ତି ଯେ ଜ୍ଞାନୀ ସ୍ୱୀକୃତିର ବଳେ ଭକ୍ତର କୃପା, ଯେ ଅନନ୍ୟ ଭକ୍ତିତେ ଶ୍ରଦ୍ଧା ଅନାୟାସ ପାଏ। କର୍ମୀ କିଭଳି ଶ୍ରଦ୍ଧା ପାଇବ ନା, ଏଭଳି କୃଷ୍ଣଙ୍କୁ ଅର୍ପଣ କରୁ କରୁ ସାଧୁସଙ୍ଗରେ ତାର ଶ୍ରଦ୍ଧାଟା ବଢ଼ିବ। ଜ୍ଞାନୀ କେମିତି ପାଇବ ନା, ଜ୍ଞାନୀ ଏଭଳି ସାଧୁସଙ୍ଗ କରୁ କରୁ ସାଧୁର କୃପା, ସାଧୁ ଯଦି କୃପା କରିଦେବେ ଜ୍ଞାନୀର ଭକ୍ତି ବିଜୟ ଆସିବ, ନଣ ଆସିବ। କିନ୍ତୁ ଏଇ ଦୁଇ ଶ୍ରେଣୀ ଛଡ଼ା ତୃତୀୟ ଜଣେ ଶ୍ରେଣୀର ଅଛନ୍ତି, ଯେଉଁମାନେ କି ଭକ୍ତ, ଆମେମାନେ ପୂର୍ବ ଜନ୍ମରେ ଥିଲେ, ଆଜି ଆମେ ଏଇ ସ୍ୱୀକୃତି ପାଇଛେ, ଆଜି ଭକ୍ତ ହେଇଛେ। ଏବେ ଏଇଟା କର୍ମମୁଖୀ ସ୍ୱୀକୃତି, ଜ୍ଞାନୋନ୍ମୁଖୀ ସ୍ୱୀକୃତିର କଥା ଗଲା, ବର୍ତ୍ତମାନ ଭକ୍ତୋନ୍ମୁଖୀ ସ୍ୱୀକୃତିର କଥା ଆସିଲା। ତୃତୀୟ ପ୍ରକାର ଜୀବ ଅଛନ୍ତି, ହରିଦାସ କହୁଛନ୍ତି, ପ୍ରଭୁ ଯେଉଁମାନେ କି ଆକ୍ସିଡେଣ୍ଟାଲି ଏ ଭକ୍ତି ଜିନିଷଟା ଲାଭ କରନ୍ତି, କିଭଳି ନା ସାଧୁସଙ୍ଗ, ଯେ ଭକ୍ତିର ଉନ୍ମୁଖୀ ସେଇ ସ୍ୱୀକୃତି ପ୍ରଧାନ, ଭକ୍ତିର ଉନ୍ମୁଖୀ ସେଇ ସ୍ୱୀକୃତି ପ୍ର তার ফলে জীব ভক্ত সাধু সঙ্গ পান, তার ফলে জীব ভক্ত সাধু সঙ্গ পান, শ্রদ্ধাবান হয়ে কৃষ্ণ ভক্ত সঙ্গ করে, শ্রদ্ধাবান হয়ে কৃষ্ণ ভক্ত সঙ্গ করে, নামে রুচি জীবে দয়া ভক্তি পথ ধরে, নামে রুচি জীবে দয়া ভক্তি পথ ধরে। এই তৃতীয় শ্রেণীর লোক ইয়ে ডাইরেক্ট ইলিমিটেড হয়ে গেলে, ইয়ে আর গৌণ পন্থা দিয়ে গলে না। কর্মী যেভাবে কর্মীর গৌণ ভক্তি পথরে গলে, জ্ঞানী জ্ঞানীর গৌণ পথরে গলে, কিন্তু গোটি প্রকার জীব অছন্তি যে ভক্তির স্বীকৃতি সেই এ ভক্তির উন্মুখী সেই স্বীকৃতি প্রদান, গোটি প্রকার জীব অছন্তি যে তার ফলে জীব সাধু সঙ্গ পান, আমি যে সাধু সঙ্গ লাভ করুছে এ ভক্তি উন্মুখী স্বীকৃতি, এটা কিভাবে লাভ করেন? যদ্রুচয়া মত কথা দো যাত শ্রদ্ধাস্তু যপমান, জীব গোস্বামী তার টিকার লিখুছেন, আমি যা পূর্ব আইএফ ক্লাসের কইতে যদ্রুছয়া, এর কোনসি কারণ নেই, এটা গোটে আক্সিডেন্টাল উইদাউট প্রিপারেশন, হঠাৎ জন সাধুকে ভেটি গলা এবং সাধু কিছু অর্পণ করে দেলা এবং সাধুর কথা তাকে রুচি লাগিলা, হঠাৎ তার জীবনে তার হৃদয়ের শ্রদ্ধা আসিলা, কারণ সে কোনসি প্ল্যান প্রজেক্ট নেই সাধু সঙ্গে যায়, এটা যদ্রুছয়া, কোনসি ইচ্ছা নাই, সাধু ইচ্ছা করে তো দিয়ে দিলে এই জিনিসটা। প্রভুপাদ যেতে ভক্তি সিদ্ধান্ত সরস্বতী ঠাকুরকে ভেটিলে সে তো পুরা হতোৎসাহ হয়ে যাইলে, মু বহু ছোট পিলাটি বলে সাধু দেখিছি, কিন্তু তাঙ্কর বন্ধু কে তুমি আস ফের সাধুকে দেখ, কোনসি প্ল্যান তাঙ্ক অন্তরে বিপরীত ভাব দেলা, কিন্তু হঠাৎ দেখিলে যদ্রুছয়া মত কথা আদু, গোটিয়ে কথা শুনে তাঙ্ক হৃদয়ের সঙ্গে সঙ্গে শ্রদ্ধা বিদা আছে, ভক্তি সিদ্ধান্ত ঠাকুর সব কৃপা ঢালি দেলে তাঙ্ক উপরে। এই যে ভক্তি নবকি স্বীকৃতি, ইয়ার ফল হচ্ছে সাধু সঙ্গ জীব লাভ করব, এবং সাধু সঙ্গ লাভ করে কোণ করব না, মুখ্য পথ নামে রুচি জীবে দয়া ভক্তি পথ ধরে, ইয়ে হচ্ছে ভক্তির মুখ্য পথ, নামর রুচি আর জীবর দয়া, ই ডাইরেক্ট ভক্তি পথকে পড়ে আসলে। কিন্তু কর্মী আর জ্ঞানী পাই ভগবান কর্মীর গুণপথ রাখলে জ্ঞানীর গুণপথ রাখলে, বর্তমান কি কই পারান্তি তাহলে প্রভু আপন তো সব কিছু রাখিছেন, তাহলে অসুবিধা আছে কোন কলিযুগের লোকমানক পাই, সব লোক পাই আপন প্ল্যান প্রজেক্ট করে দেলে, হরিদাস কইছেন প্রভু আপন সব কিছু প্ল্যান প্রজেক্ট করেছেন কিন্তু কলিযুগটা সব ফেল, যেতে ভক্তি নিমকি স্বীকৃতি লাভ করে দেলে সেমানে নাম করি কি জীবে দয়া রুচি রাখি সেমানে মুখ্য পথে চাললে, কিন্তু কর্মী লোকমানে এই কর্মর গৌণপথ ভক্তির গৌণপথ আউ জ্ঞানী লোক মানে জ্ঞানী গৌণপথ কলিযুগরে চলিব না, কাহি চলিব না, প্রমাণ দেখছেন কলিযুগরে এই গৌণপথ কর্মীর জ্ঞানী সাধন করে পাইবে না ভক্তির গৌণপথ, কাহি না বর্ণাশ্রম ধর্ম আর সাংখ্য যোগ জ্ঞান, বর্ণাশ্রম ধর্ম আর সাংখ্য যোগ কলি জীবে উদ্ধারিতে নহে বলবান, কলি জীবে উদ্ধারিতে নহে বলবান, জ্ঞান কর্মগত যে ভক্তি গৌণ পথ, জ্ঞান কর্মগত যে ভক্তি গৌণ, কণ্ঠকে সংকীর্ণ হইয়া হইলা বিপথ, কণ্ঠকে সংকীর্ণ হইয়া হইলা বিপথ। হরিদাস কহিলেন প্রভু আপন যদিও এই বদ্ধ জীবন মঙ্গল বিধান করিয়া পাই কর্মীর গুণপথ জ্ঞানীর গুণপথ রখিলে, কিন্তু কলিযুগের এটা কণ্ঠকিত, কণ্ঠকিত কোথ পাই কয়া গলা না, কর্মী যে নিষ্কাম কর্ম অর্পণ করে, যদিও কর্মী সাধু সঙ্গ বর্তমান কলিযুগরে পাউছি কিন্তু নিষ্কাম কর্ম অর্পণ করিপারিব না, কোথ পাই করিপারিব না, বিষয় ভোগটা প্রচুর, এতে বিষয় ভোগ প্রচুর, আপনি দেখুন গোটা প্রাকটিকাল এক্সাম্পল, সমস্ত মন্দির আসছেন ভগবান দর্শন করছেন নাম কীর্তন করছেন সব শ্রদ্ধা আছে, শুধু আপনার কহবে কি ঠাকুর নাম ভজন করতু, টিকি আপনার আমিষ খাইবে না ছাড়িপারি, ବିଷୟ ଭୋଗଟା ଛାଡ଼ିପାରିବେନି। କର୍ମ ଏ ବିଷୟ ସ୍ପୃହାଟା କଳିଯୁଗରେ ଏତେ ପ୍ରଚୁର କଳିଯୁଗ ଲୋକମାନଙ୍କର, ସେ ନିଷ୍କାମ କର୍ମାର୍ପଣ କରିପାରିବେନି। ଆଉ ଯାହା ବି ଅର୍ପଣ କରିବ ଭଗବାନଙ୍କୁ କାମନା ରଖି, ମୁଁ ଦେଉଛି ତାର ବଦଳରେ ମୋତେ କିଛି ଦିଅ। ତେଣୁ କର୍ମୀ ଲୋକଙ୍କର ଶୁଦ୍ଧିର ଉପାୟ ହେଉଛି ଏଇ କର୍ମାର୍ପଣ କରିକରି ଶୁଦ୍ଧ ହେବେ, ନିଷ୍କାମ ଭକ୍ତି ପଥକୁ ଆସିବେ। କିନ୍ତୁ ଏ ତ କଳିଯୁଗରେ କାମନା ବାସନା ଛାଡ଼ି ପାରୁନାହାନ୍ତି, କାମନା ନେଇକି ପ୍ରଥମେ ଗେଟ୍ ଭିତରେ, ଇସ୍କନ ଗେଟ୍ ଭିତରେ ପଶୁଛନ୍ତି। ଆଉ ଯାଉଛି ଦର୍ଶନ କରିବି ଭଗବାନଙ୍କୁ, ଯାହା ମାଗି ମାଗି କିଛି ନହେଲେ ସେଠି ପ୍ରସାଦ ପାଇକି ଆସି, ଆଗେ ପେଟେ ଖାଇକି ଆସି, ପ୍ରସାଦ ଜ୍ଞାନ ଦେନେ ଭଲ କେକ୍ ମିଳୁଛି ଖାଇକି ଆସି, ପ୍ରସାଦ ଜ୍ଞାନ ହିଁ କରନ୍ତେ ତାହା ବି ଲାଭ ହୁଅନ୍ତା। ଆଉ କିଛି ଲୋକ ଭକ୍ତମାନେ ପଶୁଛନ୍ତି, ତାଙ୍କ ତ ଆଗେ କାମନା ନେଇକି ଯାଉ ଜଗନ୍ନାଥଙ୍କୁ କିଛି ମାଗିବି। ନିଷ୍କାମ ଭାବନାଟା କର୍ମୀ ଯୁଗରେ କଳିଯୁଗରେ ଆସିବା ବହୁତ କଷ୍ଟ, କାହିଁକି ନା ଦୂଷିତ ହେଇଯାଇଛି ହୃଦୟଟା, ଆକୁ ଶୋଧନ କରିହେବ, ଭୋଗ ପୁରା ପ୍ରଚୁର। ଆଉ ଜ୍ଞାନ ଗୁଣ ପଥଟା କାହିଁକି ଦୂଷିତ ନା, ଜ୍ଞାନୀମାନେ ଯେଉଁ ସାଧୁ ସଙ୍ଗ କରୁଥିଲେ, ସାଧୁମାନେ ବର୍ତ୍ତମାନ ସବୁ ଧର୍ମ ଧ୍ୱଜି, ଯେଉଁମାନେ ବ୍ରହ୍ମଚର୍ଚ୍ଚା କରୁଛନ୍ତି, ଯେଉଁମାନେ ବ୍ରହ୍ମ ଜ୍ଞାନ ଦେଉଛନ୍ତି, ସେମାନେ ନିଜେ ବ୍ରହ୍ମ ହିଁ କ'ଣ ଜାଣନ୍ତି ନା, ସେମାନେ କ'ଣ କରିବେ। ତେଣୁ ଯେଉଁମାନେ ବ୍ରହ୍ମ ଜ୍ଞାନ, ଯେଭଳି ଆପଣଙ୍କୁ ଗୋଟେ ଉଦାହରଣ ଦିଆଯାଉଛି, ବ୍ରହ୍ମଜ୍ଞାନ ଚର୍ଚ୍ଚା ସବୁଠୁ ବଡ଼ ବ୍ରହ୍ମଜ୍ଞାନୀ ଥିଲେ ଶଙ୍କରାଚାର୍ଯ୍ୟ, କିନ୍ତୁ ସବୁ ବ୍ରହ୍ମଜ୍ଞାନ ଚର୍ଚ୍ଚା କରି ସେ ସବୁ କ'ଣ ଲେଖିଲେ ଜଗନ୍ନାଥଙ୍କ ବିଷୟରେ, ଜଗନ୍ନାଥ ଅଷ୍ଟକ ଲେଖିଲେ, କଦାଚିତ କାଳିନ ଦଣ୍ଡ ବିପିନ ସଙ୍ଗୀତ କରବ ମହମୁଦଗର, ସେ କ'ଣ ଲେଖିଲେ, ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ମୂଢ଼ ମତେ, ତାଙ୍କଠୁ କ'ଣ ବଡ଼ ଜ୍ଞାନୀ କିଏ ଅଛନ୍ତି, ବ୍ରହ୍ମଜ୍ଞାନୀ। ସେ ତାଙ୍କର ଫଲୋର୍ମାନଙ୍କୁ ଏଇ ଶିକ୍ଷା ଦେଇଗଲେ, ଗୋବିନ୍ଦଙ୍କୁ ଭଜନ କର। ତେଣୁ ଏଇ ବର୍ତ୍ତମାନ ଯେଉଁମାନେ ବ୍ରହ୍ମଜ୍ଞାନୀ ସେମାନେ ଧର୍ମଧ୍ୱଜି, ଧର୍ମଧ୍ୱଜି କାହା କୁହାଯାଏ, ଯେଉଁମାନେ ଧର୍ମ ନାମରେ କେବଳ ଚଳୁଛନ୍ତି, ବାସ୍ତବିକ ଧର୍ମର ତତ୍ତ୍ୱ ହିଁ ଜାଣନ୍ତି ନା। ସେଥିପାଇଁ ଯେଉଁମାନେ ଜ୍ଞାନ ମାନେ ସଙ୍ଗ କରୁଛନ୍ତି ବ୍ରହ୍ମଜ୍ଞାନ ଲାଭ କରିବା ପାଇଁ, କିନ୍ତୁ ବ୍ରହ୍ମଜ୍ଞାନର ଅନ୍ତିମ ଜିନିଷ ହେଉଛି ଭକ୍ତି, ବ୍ରହ୍ମଜ୍ଞାନ ତ ଶ୍ରେଷ୍ଠ ଟପର ହେଉଛନ୍ତି ଶଙ୍କରାଚାର୍ଯ୍ୟ। ସେ ତ ଏଇ କଥା ହିଁ କହୁଛନ୍ତି, ଭଜ ଗୋବିନ୍ଦମ କୃଷ୍ଣଙ୍କୁ ଭଜନ କର, ସେ ଶେଷରେ ମହମୁଦଗରରେ କହିଦେଇଗଲେ। ଏବଂ ତାଙ୍କର ଏତେ ସୁନ୍ଦର ସୁନ୍ଦର ରଚନା ରାଧାକୃଷ୍ଣଙ୍କ ଉପରେ, ଜଗନ୍ନାଥ ବହୁତ ସୁନ୍ଦର ଲୀଳା ଲେଖିଛନ୍ତି ସେ। ତେଣୁ ଜଣେ ବ୍ରହ୍ମଜ୍ଞାନୀଙ୍କର ସଙ୍ଗ କଲେ ଶେଷର ଅନ୍ତିମ ଜିନିଷ ସେ ଭକ୍ତିକି ଆସିବ। କିନ୍ତୁ ହରିଦାସ କହିଲେ, ପ୍ରଭୁ ବର୍ତ୍ତମାନ କର୍ମୀ ନିଷ୍କାମ ଭାବନା ହେଇପାରିବ ନା, ଯେହେତୁ ଭୋଗ ପୁରା ପ୍ରଚୁର ହେ କଳିଯୁଗରେ, ଆଉ ଜ୍ଞାନୀ ଭକ୍ତ ସଙ୍ଗ ଯେଉଁ କରୁଛି, ଜ୍ଞାନୀ ସଙ୍ଗ ଯେଉଁ କରୁଛି, ସାଧୁ ସଙ୍ଗ, ଜ୍ଞାନୀମାନେ ଯେଉଁ ସଙ୍ଗ କରୁଛି ସେମାନେ ସବୁ ଧର୍ମ ଧୁଛି, ଧର୍ମର ତତ୍ତ୍ୱ ଜାଣନ୍ତି ନା। ବର୍ତ୍ତମାନ ହରିଦାସ କହୁଛନ୍ତି ଏକମାତ୍ର ଉପାୟ କଳିଯୁଗରେ ଗୋଟିଏ ପ୍ରଭୁ ଆପଣ ଦେଇଛନ୍ତି, ଏବଂ ହରିଦାସ ଡାଇରେକ୍ଟ କହୁଛନ୍ତି, ଆପଣମାନେ ସମସ୍ତେ ଜାଣିଥିବେ ଏଇ କଥାଟାକୁ, କିନ୍ତୁ ଆପଣ ଜାଣନ୍ତି କିନ୍ତୁ କିଏ କହିଥିଲେ ଆପଣ ଜାଣିନଥିବେ। ହରିଦାସ କହୁଛନ୍ତି, ପ୍ରଭୁ ତୁମି ଯିବେ ରମ ଗଳ ଚିନ୍ତା କରି, ପ୍ରଭୁ ତୁମି ଯିବେ ରମ କଳି କାଳେ ନାମ ସଙ୍ଗେ ସ୍ୱୟଂ ଅବତରି, କଳି କାଳେ ନାମ ସଙ୍ଗେ ସ୍ୱୟଂ ଅବତରି, ଯୁଗ ଧର୍ମ ପ୍ରଚାରିଲ ନାମ ସଂକୀର୍ତ୍ତନ, ଯୁଗ ଧର୍ମ ପ୍ରଚାରିଲ ନାମ ସଂକୀର୍ତ୍ତନ, ମୁଖ୍ୟ ପଥେ ଜୀବ ପାଇ କୃଷ୍ଣ ପ୍ରେମ ଧନ, ମୁଖ୍ୟ ପଥେ ଜୀବ ପାଇ କୃଷ୍ଣ ପ୍ରେମ ଧନ। ମହାପ୍ରଭୁ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ଶେଷ ଉତ୍ତର ଦେଇଦେଲେ। ମହାପ୍ରଭୁ ପଚାରିଥିଲେ ନା, ହରିଦାସ କିଭଳି ଅନାୟାସରେ କଳିଯୁଗର ଜୀବମାନେ ଉଦ୍ଧାର ପାଇବେ। ହରିଦାସ ବର୍ତ୍ତମାନ ପ୍ରମାଣ କରିଦେଲେ, ପ୍ରଭୁ କଳିଯୁଗରେ କର୍ମକାଣ୍ଡ ଦୂଷିତ, ଜ୍ଞାନକାଣ୍ଡ ଦୂଷିତ, କର୍ମର ଗୁଣପଥ ଦୂଷିତ, ଜ୍ଞାନର ଗୁଣପଥ ଦୂଷିତ, ଏବଂ ହେ ପ୍ରଭୁ ପ୍ରଭୁ ତୁମି ଯିବେର ମଙ୍ଗଳ ଚିନ୍ତା କରି, ହାତ ଯୋଡ଼ିକି ହରିଦାସ କହୁଛନ୍ତି, ପ୍ରଭୁ ଆପଣ ନିଜେ ସ୍ୱୟଂ ଚିନ୍ତା କରିକି ନିଜେ ନାମ ସହିତ ଅବତରଣ କରିଛନ୍ତି। ତେଣୁ ଏଇ ଯୁଗ ହେଉଛି ସ୍ପେଶାଲ ଯୁଗ। ଆପଣ କେହି କହିପାରନ୍ତି ଯେ ଏଇ ଯୁଗ ଧର୍ମଟା କ'ଣ ସବୁ ଯୁଗରେ ନା, କଳିଯୁଗରେ ସବୁ ସମୟରେ ଏଇ ନାମ ହଁ ଯୁଗ ଧର୍ମ, ସତ୍ୟଯୁଗରେ ଧ୍ୟାନ, ତ୍ରେତୟାରେ ଯଜ୍ଞ, ଦ୍ୱାପରରେ ଅର୍ଚ୍ଚନ, କଳିରେ ନାମ। ଆପଣ ଓଡ଼ିଆ ଭାଗବତ ଯେଉଁମାନେ ପଢ଼ିଥିବେ ଜାଣିଥିବେ, ଗୋଟେ ଆମର ମହାରାଜ ସ୍ୱୟଂ ମହାରାଜ କୁହନ୍ତି, ଯୁଗକୁ ଯୁଗ ଏଇ ମତ ପରମାନନ୍ଦ ଏ ଜଗତ, ଏଇ ମତ ମାନେ ଏ ଚାରୋଟି ଯେଉଁ ଧର୍ମ ଏ ସବୁବେଳେ ଫିକ୍ସ, କିନ୍ତୁ ଏଇ ଯୁଗର ଗୋଟେ ବିଶେଷତ୍ୱ ଅଛି। ହରିଦାସ କହୁଛନ୍ତି, ପ୍ରଭୁ ତୁମି ଯିବେର ମଙ୍ଗଳ ଚିନ୍ତା କରି, କଳିକାଳେ ନାମ ସଙ୍ଗୀତ ସ୍ୱୟଂ ଅବତାର, ଆପଣ ନିଜେ ଆସିଛନ୍ତି। ଆଉ କଣ ନା, ମୁଖ୍ୟ ପଥେ ଯିବ ପାଏ କୃଷ୍ଣ ପ୍ରେମଧାନ, ନାମ କଲା ମାନେ ପ୍ରେମ ମିଳିବ, ଏଇଟା ମୁଖ୍ୟ ପଥ ଭକ୍ତିର, ଏଇଟା ସବୁ ଯୁଗରେ ସମ୍ଭବ ନୁହଁ। ସେଥିପାଇଁ ଏଇ ଯୁଗ, ଏଇ ଯୁଗରେ ଏଇଟାକୁ ଧନ୍ୟକଳି ବୋଲି କୁହାଯାଏ। ଏଇ 500 ବର୍ଷ ପୂର୍ବରୁ ସ୍ୱୟଂ ମହାପ୍ରଭୁ ଆସିଥିଲେ, ସ୍ୱୟଂ ମହାପ୍ରଭୁ, ସବୁ କଳି ଯୁଗରେ ମହାପ୍ରଭୁ ଆସନ୍ତି ନା, ଜାଣନ୍ତି, ସବୁ କଳି ଯୁଗରେ ମହାପ୍ରଭୁ ଆସନ୍ତି ନା, ସବୁ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି। ତେଣୁ ଯେଉଁ ଦ୍ୱାପରରେ ଭଗବାନ ଶ୍ରୀକୃଷ୍ଣ ଆସନ୍ତି, ଭଗବାନ ଶ୍ରୀକୃଷ୍ଣ କେଉଁ ଦ୍ୱାପରେ ଆସନ୍ତି, ବୈବସୁତ ମନୁଙ୍କ ଶାସନ କାଳରେ 14 ଜଣ ମନୁ ଅଛନ୍ତି, ତାଙ୍କ ଭିତରୁ ସପ୍ତମ ମନୁ ହେଉଛନ୍ତି ବୈବସୁତ ମନୁ। ବ୍ରହ୍ମାଙ୍କର ଗୋଟିଏ ଦିନ ଭିତରେ 14 ଜଣ ମନୁ ଯାଆନ୍ତି, ଗୋଟିଏ ମନୁଙ୍କର ଶାସନ କାଳ ହେଉଛି 71 ଚତୁର୍ଯୁଗ। ତେଣୁ ଗୋଟିଏ ମନୁ, 14 ଜଣ ମନୁ ହେଉଛନ୍ତି ବ୍ରହ୍ମାଙ୍କର ଗୋଟିଏ ଦିନରେ ଯାଆନ୍ତି, ଏଇ 14 ଜଣ ମନୁ ଶାସନ କରନ୍ତି, ତା ଭିତରୁ ସପ୍ତମ ମନୁଙ୍କର ନାମ ହେଉଛନ୍ତି ବୈବସୁତ ମନୁ। ଏଇ ବୈବସୁତ ମନୁ ଯେତେବେଳେ ଶାସନ କରନ୍ତି, ତାଙ୍କର ଗୋଟିଏ ମନୁଙ୍କର 71 ଚତୁର୍ଯୁଗ, 71 ଚତୁର୍ଯୁଗ ମାନେ 71 ଥର ସତ୍ୟ ଯିବେ, 71 ଥର ତେତେଳା ଯିବେ, 71 ଥର ଦ୍ୱାପର ଯିବେ, 71 ଥର କଳି ଯିବେ, 4 ଯୁଗ। କିନ୍ତୁ ଏଇ ବୈବସୁତ ମନୁଙ୍କର 71 ଚତୁର୍ଯୁଗ ଶାସନ କାଳ ଭିତରୁ ଯେତେବେଳେ 27 ଚତୁର୍ଯୁଗ ସରିଯିବ, ଅର୍ଥାତ୍ 27ଟା ସତ୍ୟ, 27ଟା ତ୍ରେତୟା, 27ଟା ଦ୍ୱାପର, 27ଟା କଳି ସରିଗଲା ପରେ 28 ଚତୁର୍ଯୁଗର ପ୍ରଥମ ସନ୍ଧ୍ୟାରେ ଭଗବାନ ଶ୍ରୀକୃଷ୍ଣ ଆସିବେ। ଏବଂ ଭଗବାନ ଶ୍ରୀକୃଷ୍ଣ ଆସିସାରିଲା ପରେ ତତ୍ପରିବର୍ତ୍ତ କଳି ଯୁଗରେ ମହାପ୍ରଭୁ ଆସିବେ। ସବୁ କଳି ଯୁଗ ନୁହେଁ ଗୁରାବତା, ସବୁ କଳି ଯୁଗରେ ଆମର ଚୈତନ୍ୟ ମଙ୍ଗଳରେ କହୁଛନ୍ତି, ସବୁ କଳି ଯୁଗରେ ଏଇ ଭାଗ୍ୟ ମିଳେ ନା ଯେ ମହାପ୍ରଭୁ ଆସିଛନ୍ତି। ସେଥିପାଇଁ ନାମର ମୁଖ୍ୟ ଫଳ ପ୍ରେମ ମିଳିବ। କିନ୍ତୁ ଅଲଗା ଯୁଗରେ ଆପଣମାନେ ବର୍ତ୍ତମାନ ପ୍ରଶ୍ନ କରିପାରନ୍ତି ଯେ ନାମ ମହାପ୍ରଭୁ ସ୍ୱୟଂ ଆସିଛନ୍ତି, ଯେ ସ୍ୱୟଂ ଭଗବାନ, ଅଂଶ ନାହିଁ, ଯୁଗାବତାର ନାହିଁ। ଭଗବାନ କହୁଛନ୍ତି ଭଗବତ ଗୀତାରେ, ଆପଣମାନଙ୍କ ଭିତରେ ପ୍ରଶ୍ନ ଆସିଛନ୍ତି, ଭଗବାନ ଶ୍ରୀକୃଷ୍ଣ ପ୍ରତି ଯୁଗରେ ଆସନ୍ତି ନା କେବଳ ବୈବସୁତ ମନୁଙ୍କର ଶାସନ କାଳରେ, ଏ 27 ଚତୁର୍ଯୁଗ ପରେ 28 ଚତୁର୍ଯୁଗରେ ଆସନ୍ତି? ତାର ଭଗବାନ ଭଗବତ ଗୀତାରେ କେମିତି କହିଲେ, ପରିତ୍ରାଣାୟ ସାଧୁନାମ ମୀମାଂସାୟ ଦୁଷ୍କୃତମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ, ଯୁଗେ ଯୁଗେ କେମିତି କହିଲେ ସେ, ମୁଁ ଯୁଗେ ଯୁଗେ ଆସିତେ କହିଲେ, ଏଠି ତ କହୁଛନ୍ତି ମୁଁ 27 ଚତୁର୍ଯୁଗ ପରେ ଆସେ, କେମିତି ସମାଧାନ କରେ? ସମାଧାନ ହେଉଛି ଆଚାର୍ଯ୍ୟମାନେ କହିଛନ୍ତି, ଯୁଗେ ଯୁଗେ ଯେଉଁ ଆସନ୍ତି ଭଗବାନଙ୍କର ଅଂଶ ଆସନ୍ତି, ଭଗବାନ ନିଜେ ସ୍ୱୟଂ ଆସନ୍ତି ନା, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଏଇ 28 ଚତୁର୍ଯୁଗରେ ଆସନ୍ତି। ସେଭଳି ସ୍ୱୟଂ ଚୈତନ୍ୟ ମହାପ୍ରଭୁ ଏକ ଯୁଗରେ ଆସିଛନ୍ତି, ଯୁଗାବତାର ନାହାନ୍ତି। ସେଥିପାଇଁ ମହାପ୍ରଭୁ ନିଜେ ଚୈତନ୍ୟ ଚରିତାମୃତରେ କୃଷ୍ଣ ସ୍ୱୟଂ କହୁଛନ୍ତି, ଯୁଗ ଧର୍ମ ପ୍ରଜର୍ତ୍ତନ ହଏ ଅଂଶ ହୋଇତେ, ଯୁଗ ଧର୍ମ ପ୍ରବର୍ତ୍ତନ ହଏ ଅଂଶ ଆମିନା ଅନ୍ୟ ନାରେ, ବ୍ରଜ ପ୍ରେମ ଦିତେ ଆମିନା ଅନ୍ୟ ନାରେ, ବ୍ରଜ ପ୍ରେମ ଦିତେ। ମହାପ୍ରଭୁ ଚୈତନ୍ୟ ଚରିତାମୃତରେ କହୁଛନ୍ତି, ନିଜେ ଭଗବାନ କୃଷ୍ଣ ନିଜେ କହୁଛନ୍ତି, ମୁଁ ଚୈତନ୍ୟ ମହାପ୍ରଭୁ ରୂପରେ କାହିଁକି ଆସିଲି ନା, ଯୁଗ ଧର୍ମ ପ୍ରବର୍ତ୍ତନ ହଏ ଅଂଶ ହୋଇତେ, ମୁଁ ନିଜେ ନଗଲେ ବି ମୋ ଯୁଗାବତାରକୁ ପଠାଇଦେଲେ ଯୁଗ ଧର୍ମ ପ୍ରଚାରଣ ହେଇଯିବ, କିନ୍ତୁ ମୋ ବିନା କେହି ବ୍ରଜ ପ୍ରେମ ଦେଇପାରିବେ ନା, ଆମା ବିନା ଅନ୍ୟ ନାଁରେ ବ୍ରଜ ପ୍ରେମ ଦେଇତେ। ତେଣୁ ଆପଣ ପ୍ରଶ୍ନ କରିବେ, ତାହେଲେ ଭଗବାନ କୃଷ୍ଣ ଯେତେବେଳେ ସ୍ୱୟଂ ଚାଲି ଆସୁଛନ୍ତି, ସ୍ୱୟଂ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଆସୁଛନ୍ତି, ସେତେବେଳେ ଯୁଗାବତାର ମାନେ କୁଆଡ଼େ ଯାଉଛନ୍ତି ନା? ଯୁଗାବତାର ତାଙ୍କର କାର୍ଯ୍ୟ ହେଲା, ସେ ତ ପ୍ରତି ଯୁଗରେ ପ୍ରେଜେଣ୍ଟ ପକେଇବେ ନା, ସେ କୁଆଡ଼େ ଯିବେ ପୁଣି ତାଙ୍କ ଡ୍ୟୁଟି ନା? ସେମାନେ ସ୍ୱୟଂ ଭଗବାନ କୃଷ୍ଣଙ୍କ ଦେହରେ ବା ଚୈତନ୍ୟ ମହାପ୍ରଭୁଙ୍କ ଶରୀରରେ ଆବିଷ୍ଟ ହେଇକି ଆସନ୍ତି। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଅସୁରମାନଙ୍କୁ ମାରୁଥିଲେ, ବିଷ୍ଣୁ ଦ୍ୱାରା କୃଷ୍ଣ କରେ ଅସୁର ସଂହାରେ, ଭଗବାନ କୃଷ୍ଣ ବିଲକୁଲ ହିଁ ସେ ଅସୁରଫୁସୁର ମାରନ୍ତିନି, ତାଙ୍କର କାମ ହିଁ ହେଲା କେବଳ ଖେଳିବା, କ୍ରୀଡ଼ା ମାତ୍ର ଧର୍ମ ବାସ, ଇଏ ବିଷ୍ଣୁ ହିଁ ଏ କାର୍ଯ୍ୟ କରନ୍ତି। ଏ ଯୁଗ ଧର୍ମ ଯିଏ ପ୍ରବର୍ତ୍ତନ କରେ, ଯୁଗାବତାର ସେ ତାଙ୍କ ଶରୀରରେ ଥାନ୍ତି। ତେଣୁ ଯେତେବେଳେ ପୂର୍ଣ୍ଣ ଅବତାର ସ୍ୱୟଂ ଅବତାରୀ ଆସନ୍ତି, ସେଥିପାଇଁ ଭଗବାନ କୃଷ୍ଣଙ୍କୁ ଅବତାରୀ କୁହାଯାଏ, 10 ଅବତାର ତାଙ୍କୁ ଅବତାରୀ ନିଆଯାଉଛି ନା। କେଶବ ଧୃତ କୃଷ୍ଣ ଧାରଣ କଲେ ରାମ ଶରୀର, କେଶବ ଧୃତ ବାମନ ରୂପ, ଅବତାରୀ ଭଗବାନ। ତେଣୁ ଅବତାରୀ ଯେତେବେଳେ ସ୍ୱୟଂ ଆସନ୍ତି, ସମସ୍ତ ଅବତାର ତାଙ୍କ ଶରୀରରେ, ସତ୍ୟାବେଶ ଅବତାର, ଯୁଗା ଅବତାର, ମନନ୍ତର ଅବତାର, ସମସ୍ତେ ଅବତାର ସେଇ ଯୁଗର ପ୍ରଭୁଙ୍କ ଶରୀରରେ ସ୍ୱୟଂ ଆବିଷ୍ଟ ହୋଇକି ଆସନ୍ତି। ସେଥିପାଇଁ ମହାପ୍ରଭୁ କହୁଛନ୍ତି, ଯେଉଁ ମହାପ୍ରଭୁ ଆସିଲେ ଏଇ ଯୁଗରେ, ବିଶେଷତ୍ୱ ହେଉଛି